ହ୍ୟାଲୋ, ମୋ ନାଁ ଚନ୍ଦ୍ରାତି ବେହେରା। ଏଠି ବୋର୍ଡ ବସେଇଦେଲେ ଜନତାନଗର ଆମର ଅଳିଆ କେବେ ନଉନାହାନ୍ତି, ଦୟାକରି ଟିକେ କୁହନ୍ତୁ ଅଳିଆ ଏଠି ନବାକୁ କେବେ ନବ କୁହନ୍ତୁ, ଅଳିଆ ଟିକେ ନିଅନ୍ତୁ, ସବୁଯାକ ସମସ୍ତଙ୍କର ଅଳିଆ ଟିକେ ଗଦିଆ ହେଉଛି, ଏଇ ଗନ୍ଧରେ ଛିଡ଼ା ହେଇକି ରହିପାରୁଛୁ ଆମେ, ବୋର୍ଡଟା ବସେଇ ଦେଇକି ପଳେଇଲେ କିନ୍ତୁ ଅଳିଆ ନଉନାହାନ୍ତି, ଆଉ ବସେଇଲେ କ'ଣ ଯାହା ଗୋଟା ବ୍ୟବସ୍ଥା କରିବ ନା ଅଳିଆ ନେବା ପାଇଁ ଆଉ।